ଈଶ୍ୱର ତାଙ୍କର ପ୍ରତିଜ୍ଞା ଅନୁସାରେ ଅବ୍ରାହ୍ମଙ୍କୁ ଗୋଟିଏ ପୁତ୍ର ଦେଲେ ଏବଂ ସେହି ପୁତ୍ର ଦ୍ୱାରା ଅବ୍ରାହ୍ମଙ୍କ ବଂଶକୁ ବହୁତ ବଢ଼େଇଲେ। ଅବ୍ରାହ୍ମ ଯେଉଁ ଦେଶରେ ବାସ କରୁଥିଲେ ଥରେ ସେହି ଦେଶରେ ଗୋଟିଏ ମହା ଦୁର୍ଭିକ୍ଷ ପଡ଼ିବାରୁ ଅବ୍ରାହ୍ମଙ୍କ ବଂଶଧରମାନେ ମିଶ୍ର ଦେଶକୁ ଚାଲିଗଲେ ଆଉ ସେଠାରେ ସେମାନେ ଅନେକ ବର୍ଷ ପର୍ଯ୍ୟନ୍ତ ରହିଲେ ଏବଂ ସେମାନଙ୍କର ଲୋକସଂଖ୍ୟା ମଧ୍ୟ ବହୁତ ବଢ଼ିଗଲା। ପୁଣି ସେମାନେ ଇସ୍ରାଏଲୀୟ ନାମରେ ନାମିତ ହେଲେ। କିନ୍ତୁ ମିଶ୍ରର ରାଜା ସେମାନଙ୍କୁ ଭୟ କରି ସେମାନଙ୍କୁ କଠିନ ପରିଶ୍ରମ କରାଇବା ସଙ୍ଗେ ସଙ୍ଗେ ବିରକ୍ତ ଓ ଦୁର୍ବଳ କରିବା ପାଇଁ ସହରରେ ବଡ଼ ବଡ଼ ଘର ତିଆରି କରିବାକୁ ଇଟା ତିଆରି କରିବା ପାଇଁ ବାଧ୍ୟ କରୁଥିଲେ। ଆଉ ଦିନେ ତାଙ୍କର ସୈନ୍ୟମାନଙ୍କୁ କହିଲେ, ଇସ୍ରାଏଲୀୟମାନଙ୍କର ସମସ୍ତ ଜନ୍ମ ହେଉଥିବା ପୁତ୍ର ସନ୍ତାନମାନଙ୍କୁ ବଧ କର। ଥରେ ଜଣେ ଇସ୍ରାଏଲିଆ ସ୍ତ୍ରୀ ଗୋଟିଏ ପୁତ୍ର ସନ୍ତାନକୁ ଜନ୍ମ ଦେଇ 3 ମାସ ପର୍ଯ୍ୟନ୍ତ ତାକୁ ଲୁଚାଇ ରଖିଲେ। କିନ୍ତୁ ତାକୁ ଆଉ ଅଧିକ ସମୟ ଲୁଚାଇ ରଖି ନ ପାରିବାରୁ ସେହି ପୁତ୍ରକୁ ଗୋଟିଏ ପେଡ଼ିରେ ରଖି ନଦୀରେ ଭସେଇ ଦେଲେ। ସେହି ସମୟରେ ରାଜାଙ୍କର ଝିଅ ଗାଧୋଇବାକୁ ନଦୀକୁ ଆସିଲେ ଏବଂ ସେହି ପେଡ଼ିରେ ଥିବା ଶିଶୁକୁ ଦେଖି ଦୟାରେ ବିଗଳିତ ହେଲେ ଓ ତାକୁ ତାଙ୍କର ପୁତ୍ର ରୂପେ ଗ୍ରହଣ କରି ତାହାର ନାମ ମଶା ରଖିଲେ। ସେହି ମଶା ବଡ଼ ହେଲା ପରେ ଥରେ ଇସ୍ରାଏଲୀୟମାନଙ୍କୁ ଦେଖିବାକୁ ବାହାରିଲେ ଏବଂ ଦେଖୁ ଦେଖୁ ଦେଖିଲେ ଯେ ଜଣେ ମିଶ୍ରୀୟ ଲୋକ ଆଉ ଜଣେ ଇସ୍ରାଏଲୀୟକୁ ପିଟୁଛି। ତାହା ଦେଖି ମଶା ବହୁତ ରାଗିଗଲେ ଏବଂ ସେ ମିଶ୍ରୀୟ ଲୋକକୁ ମାରି ତାର ଶବକୁ ଲୁଚାଇ ଦେଲେ। କିନ୍ତୁ ଏହି ଘଟଣାଟି ଜଣାପଡ଼ିଲା ପରେ ମଶା ଅନ୍ୟ ଗୋଟିଏ ଦେଶକୁ ପଳାଇ ଯାଇ ଜଣେ ମେଷପାଳକ ଭାବରେ 40 ବର୍ଷ ବିତେଇଲେ। ଏହାପରେ ଈଶ୍ୱର ମଶାଙ୍କୁ କହିଲେ, ହେ ମଶା, ତୁମ୍ଭେ ମିଶ୍ର ଦେଶକୁ ଫେରିଯାଅ, କାରଣ ତୁମ୍ଭ ଦେଇ ଆମ୍ଭେ ଆମ୍ଭର ଲୋକମାନଙ୍କୁ ମିଶ୍ରୀୟ ଲୋକମାନଙ୍କର ଦାସତ୍ୱରୁ ମୁକ୍ତ କରିବା। ସେଥିରେ ମଶା ମିଶ୍ରକୁ ଫେରିଯାଇ ଈଶ୍ୱର କହିଥିବା ସମସ୍ତ କଥା ଇସ୍ରାଏଲୀୟ ନେତାମାନଙ୍କୁ ଜଣାଇଲେ। ସେଥିରେ ସେହି ନେତାମାନେ ମଶାଙ୍କର କଥାକୁ ବିଶ୍ୱାସ କରି ଈଶ୍ୱରଙ୍କୁ ପ୍ରଣାମ କରି ତାଙ୍କର ଉପାସନା କଲେ, କାରଣ ସେମାନେ ଜାଣିପାରିଲେ ଯେ ଈଶ୍ୱର ସେମାନଙ୍କର ଦୁଃଖ ଦେଖିଅଛନ୍ତି ଏବଂ ନିଶ୍ଚୟ ସେମାନଙ୍କୁ ସେହି ଦାସତ୍ୱରୁ ଉଦ୍ଧାର କରିବେ।